ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସମୃଦ୍ଧ ଜିଲ୍ଲାନୁ ସମୃଦ୍ଧ ଓଡ଼ିଶା ଗଠନ ମନ୍ତ୍ରକେ ଆଧାର କରିକିରି ଆଗ୍କେ ବଢୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାନ 287 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପ କଲେ ଶିଳାନ୍ୟାସ। ହସ୍ତତନ୍ତ ସ୍ୱଦେଶୀ ଦରବର ପ୍ରଚାର ପ୍ରସାର ଲାଗି ଆଶ୍ରନ ଭୁବନେଶ୍ୱର ନମୁଲ ହେଲା ତୋଷାଳୀ ସ୍ୱଦେଶୀ ମେଳା। ମନ୍ଦିର ଭିତରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲଗାଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଆଉ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର 7 ବର୍ଷ ପୂର୍ତ୍ତି ଅବସରରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଲେ ଦେଶବାସୀ। ଏଥର ପୁରା ଖବର। ରାଜ୍ୟ ସରକାର ସମୃଦ୍ଧ ଜିଲ୍ଲା ନୁହେଁ, ସମୃଦ୍ଧ ଓଡ଼ିଶା ଗଠନ ମନ୍ତ୍ରକେ ଆଧାର କରିକି ଶିଳ୍ପ ଅନୁକୂଳ ନୀତି ଆଉ ମାନବ ସମ୍ବଳର ବିକାଶ ଉପରେ ଜୋର୍ ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ 100 କୋଟି ଟଙ୍କାର ବୟନଶିଳ୍ପ ପାର୍କ ଆଉ 187 କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଆଉ ଡାଟା ସେଣ୍ଟରର ଶିଳାନ୍ୟାସ କରିକିରି ଇଟା କହିଛନ୍। ଏହି ବୟନଶିଳ୍ପ ପାର୍କନ ବଛରକ 24 ଲକ୍ଷ ପୋଷାକ ଉତ୍ପାଦନ କରାଯିବା, ଇତାର ଜରିଏ 1200 ଜୁଆନ ପିଲା ନିଯୁକ୍ତି ସୁଯୋଗ ପାଇପାରବେ। ଖୁବ୍ ଜଲ୍ଦି ଓଡ଼ିଶାନ ଆହୁରି ବୟନଶିଳ୍ପ ପାର୍କ ସ୍ଥାପନା କରାଯାଇକରି ରାଜ୍ୟକେ ବୟନଶିଳ୍ପ କ୍ଷେତ୍ରର ପାୱାର ହାଉସ୍ ଭାବେ ବିକଶିତ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆଜି କେନ୍ଦୁଝର ଜିଲ୍ଲାରେ ଜିଲ୍ଲାର ସଦର ମହକୁମାର ଉପକଣ୍ଠରେ ସେରିସ ପାର୍କ ଗ୍ରାମ ପଞ୍ଚାୟତର ଆମର ବଳଭଦ୍ରପୁର ଠାରେ ଏକ ଡାଟା ସେଣ୍ଟର ସହିତ ଏକ ଟେକ୍ସଟାଇଲ ପାର୍କର ଶୁଭ ଦିଆଗଲା। ଇଏ 100 କୋଟି ଟଙ୍କାରେ ପ୍ରଥମ ଫେଜରେ କାମ ଆରମ୍ଭ ହେବ ଏବଂ ଏଥିରେ 1200 ଲୋକ କାମ କରିବେ। ଆଗାମୀ 1.5 ବର୍ଷ ଭିତରେ କାମ ସରିବ। ଠିକ୍ ସେହିଭଳି ଭାବରେ ଆମର ରାଙ୍କିଠାରେ ଅବସ୍ଥିତ ଥିବା ଆମର ଯେଉଁ ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ଭିତରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର ଓ ଡାଟା ସେଣ୍ଟର ତାହାର ମଧ୍ୟ ଶିଳାନ୍ୟାସ ଆଜି କରାଗଲା।
ଆଜିର କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଆଉ ବିଧାୟକମାନେ ଉପସ୍ଥିତ ଥିଲେ। ହସ୍ତତନ୍ତ ଓ ସ୍ୱଦେଶୀ ଦରବର ପ୍ରଚାର ପ୍ରସାର ଲକ୍ଷ୍ୟଟି ରାଜ୍ୟ ହସ୍ତତନ୍ତ ହସ୍ତଶିଳ୍ପ ବିଭାଗ ତରଫ ଭୁବନେଶ୍ୱର ଜନତା ମଇଦାନ ଆଇସ୍ରାନୁ ତୋଷାଳୀ ସ୍ୱଦେଶୀ ମେଳା ମୂଲ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସଞ୍ଜବେଳେ ଏହି ମେଳାକେ ଉଦ୍ଘାଟନ କରିଛନ୍। ସମାରୋହଟି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସହିତ ଅଲଗା ଅତିଥିମାନେ ଉପସ୍ଥିତ ଅଛନ୍। ଏ ବଛର ମେଳାର ବିଷୟବସ୍ତୁ ସ୍ୱଦେଶୀ ଆଉ ଆତ୍ମନିର୍ଭର ଭାରତ ରଖାଯାଇଛି। 26 ତାରିଖ ତକ ହେବାର୍କେ ଥିବା ମେଳାଟି ଓଡ଼ିଶା ସହିତ ଦେଶର 20 ରାଜ୍ୟର କାରିଗର ବୁଣାକାରମାନେ ଯୋଗ ଦେବାର ସହିତ ସେମାନଙ୍କର ତିଆରି ଦରବର ପ୍ରଦର୍ଶନ ହେଉଛି। ଭୁବନେଶ୍ୱର ରାଜ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ପରିସରନ ଆଜି ରେଡିଓ ପ୍ରସାରକମାନଙ୍କର ଲାଗି ଗୋଟିଏ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କର୍ମଶାଳା ହୋଇଯାଇଛି। ରାଜ୍ୟର ସବୁ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାଥି ସାମିଲ କରବାର ଆଉ ଫଟିକ୍ ନିର୍ବାଚନ ପ୍ରକ୍ରିୟା ଲକ୍ଷ୍ୟଥି କର୍ମଶାଳାର ଆୟୋଜନ କରାଯାଇଛି। କର୍ମଶାଳାଥି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବାବଦେ ଜୋର୍ ଦେଇଥିଲେ। ଗଣତନ୍ତ୍ରକେ ବରକସ କରବାର ଲାଗି ଫି ଯୋଗ୍ୟ ଭାରତୀୟ ନାଗରିକଙ୍କ ନାଁ ଭୋଟର ତାଲିକାଥି ରହିବାର ଜରୁରୀ ହେ ବୋଲି ଶ୍ରୀ ଗୋପାଳନ କହିଛନ୍। ରାଜ୍ୟର ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକେ ତୁର୍ତ୍ତି କରବାର ଲାଗି ପଞ୍ଚାୟତିରାଜ ପାନୀୟ ଜଳ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ମନ୍ତ୍ରୀ ଶ୍ରୀ ନାୟକ ଭିନ୍ ଭିନ୍ ଜିଲ୍ଲାରୁ ଆସିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଆଉ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ସାଙ୍ଗେ ବିଭାଗର ଯୋଜନାମାନଙ୍କର ଅଗ୍ରଗତି ସମୀକ୍ଷା କରିଛନ୍। ଖାସକରି ବିକଶିତ ଗାଁ ବିକଶିତ ଓଡ଼ିଶା ଅନ୍ତ୍ୟୋଦୟ ଗୃହ ଯୋଜନା ମନରେଗା ଆଉ ଗ୍ରାମୀଣ ସଂଯୋଗୀକରଣ ପ୍ରକଳ୍ପମାନଙ୍କୁ ଅଧିକ ଜୋର୍ ଦିଆଯାଇଥିଲା। ଲୋକେ ସେମାନଙ୍କର ସମସ୍ୟା ଜଣାଉନ୍, ଦରକାର ପଡ଼ିଲେ ନିଜେ ଯାଇକରି ପ୍ରକଳ୍ପ ପରିଦର୍ଶନ କରିବେ ବୋଲି ଏ ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆଧାର ପରିଚୟ ପତ୍ର ବାବଦ ଭିନ୍ ଭିନ୍ ସମସ୍ୟାର ସମାଧାନ ଲାଗି ଇଲେକ୍ଟ୍ରୋନିକ୍ସ ଆଉ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫୁ ଆଇବା ସୋମବାର ଦିନଠାନୁ ଅଭିଯୋଗ ଶୁଣାଣି ମୂଲ ହେବା। ଏଥିଲାଗି ଓକାକ୍ ପୋର୍ଟାଲ OCAC.in ରେଜିଷ୍ଟ୍ରେସନ୍ କରାଯାଇପାରିବା। ଇଚ୍ଛୁକ ଲୋକେ ସେମାନଙ୍କର ଆଧାର ବାବଦ ଭିନ୍ ଭିନ୍ ଅଭିଯୋଗକେ ପୋର୍ଟାଲଥି ପଞ୍ଜୀକରଣ କରିପାରିବେ। ତାରୁତ୍ରୁ ପଞ୍ଜୀକରଣ ସ୍ୱୀକାର ପତ୍ର ସଙ୍ଗେ ଓକାକ୍ କାର୍ଯ୍ୟାଳୟର ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଅଭିଯୋଗ କରିପାରିବେ ବୋଲି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫୁ କୁହାଯାଇଛି। ମନ୍ଦିର ପରିସରକେ ପଲିଥିନ୍ କି ପ୍ଲାଷ୍ଟିକ୍ ବ୍ୟାଗ୍ଥି ଭୋଗ ନେବାର ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫୁ କଟକଣା ଜାରି କରାଯାଇଛି। ପୂଜା ଦର ପ୍ରସାଦ କି ଖାଇବାର ଜିନିଷ ମନ୍ଦିରକେ ନେବାର ଲାଗି ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟବହାରକେ ମନା କରାଯାଇଛି। ଇତାର ବଦଲେ ବାଉଁଶ ଚାଙ୍ଗରି, ଦନା କି ଫେରଘାଏ ବ୍ୟବହାର କରି ହେଉଥିବା ପ୍ଲାଷ୍ଟିକ୍ ଚାଙ୍ଗରି ଜରି ଭକ୍ତମାନେ ମନ୍ଦିରକେ ପ୍ରସାଦ ଦରବ ନେଇପାରିବେ। ଦୋକାନୀମାନେ ଭିଲ୍ ମନ୍ଦିର ଭିତରେ କି ତାର ଆଖରପାଖର ଇଲାକାନ ପ୍ଲାଷ୍ଟିକ୍ ବ୍ୟବହାର କରି ନାଇଁପାରନ୍। ଇତାର ସହିତ ମନ୍ଦିର ପରିସରରେ ଥିବା ବନ୍ଦ କି ଜଳାଶୟନ ନୈବେଦ୍ୟ ବିସର୍ଜନ ବ୍ୟବସ୍ଥା କରାଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫୁ କୁହାଯାଇଛି। ମହାଶିବରାତ୍ରି ଲାଗି ପୁରୀ ଶ୍ରୀ ଲୋକନାଥ ପୀଠନ ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ରାତିର 12 ବଜେନୁ ଦ୍ୱାରଫିଟା ଉତ୍ରୁ ମଙ୍ଗଳ ଆଳତି ମୈଲମ ଆଉ ଅବକାଶ ନୀତିକାନ୍ତି କରାଯିବା। ପହପହ 3 ବଜେନୁ ଶ୍ରୀ ଲୋକନାଥ ଦେବଙ୍କର ସର୍ବସାଧାରଣ ଦର୍ଶନ ମୂଲ ହେବା। ରବିବାର ରାତି ହରିହର ଭେଟ ଉତ୍ରୁ ଲୋକନାଥ ମନ୍ଦିର ଚୂଡ଼ାନୁ ମହାଦୀପ ଉଠବା। ସେଆଡ଼େ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ମହାଶିବରାତ୍ରି ନୀତି ନିର୍ଘଣ୍ଟକେ ସାମାୟନ ବଦଳାଯାଇଛି। ମହାଦୀପ ରାତି 10 ବଜେ ଉଠବାର ଉତ୍ରୁ ଚାର ପ୍ରହର ପୂଜା, ହରିହର ଭେଟ, ବଡ଼ସିଂହର ଆଉ ପହଡ଼ ନୀତି ସୋମବାର ପହପହ ବେଲ୍କେ ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜମ୍ମୁ କାଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକେ 7 ବର୍ଷ ପୂରିଛି। ଆକ୍ରମଣଟି 40 ଜଣ ସିଆର୍ପିଏଫ୍ ଯବାନ ଶହୀଦ ହୋଇଥିଲେ। ଘଟଣାକେ ଭାରତ ଇତିହାସରେ ଗୋଟିଏ କଲା ଦିନ ଭାବେ ବର୍ଣ୍ଣନା କରାଯାଇଛି। ପୁଲୱାମା ଆକ୍ରମଣର ଶହୀଦ ଯବାନମାନଙ୍କୁ ଆଜି ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ପୁଲୱାମା ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍ତି, ଯବାନମାନଙ୍କର ସମର୍ପଣ, ସଂକଳ୍ପ ଆଉ ଦେଶ ଲାଗି ସେବା ଦେଶବାସୀଙ୍କର ମନ ଭିତରେ ସବୁଦିନ ରହିବା। ଯବାନମାନଙ୍କର ବଳିଦାନ ଆଉ ଦେଶ ଲାଗି ଅତୁଟ ସମର୍ପଣକେ ଆଇବା ପିଢ଼ି କେବେ ଭୁଲି ନାଇଁ ପାରନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲୱାମା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାବାର ସହିତ ଶହୀଦମାନଙ୍କର ଦେଶ ଲାଗି ସମର୍ପଣ ସବୁବେଳେ ସୁର୍ତ୍ତା ହୋଇକି ରହିବା ବୋଲି କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଲୱାମା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ବୀର ଯବାନମାନଙ୍କର ଅଦମ୍ୟ ସାହସ ଆଉ ରାଷ୍ଟ୍ର ଲାଗି ସମର୍ପଣ ସବୁ ଭାରତୀୟଙ୍କ ଭିତରେ ଜାଗ୍ରତ ହୋଇକରି ରହିଛେ ବୋଲି କହିଛନ୍ତି। ନୂଆଦିଲ୍ଲୀର ସାଉଥ୍ ବ୍ଲକ୍ନ ଗଲାକାଲ କେନ୍ଦ୍ର କ୍ୟାବିନେଟ୍ର ଶେଷ ବୈଠକ ହୋଇଥିଲା। ବୈଠକଟି ସହରାଞ୍ଚଳ ଆହ୍ୱାନ ପାଣ୍ଠି ଲାଗି 1,00,000 କୋଟି କେନ୍ଦ୍ରୀୟ ସହାୟତା ଅନୁମୋଦନ କରାଯାଇଛି। ଆଇବା 5 ବର୍ଷ ଭିତରେ ସରକାର ସହରୀ ବିକାଶ ଲାଗି 4,00,000 କୋଟି ଖର୍ଚ୍ଚ କରବାରକେ ଯୋଜନା କରିଛନ୍ ବୋଲି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି। ସେନ୍ତା ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କେ ଆହୁରି ବର୍କସ୍ କରିବା ଲାଗି ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ ପାଣ୍ଠିକେ 10,000 କୋଟି କର୍ପସ୍ ପାଣ୍ଠି ଯୋଗାଇ ଦେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ନୂଆପଡ଼ା ଜିଲ୍ଲାନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପରିଚାଳନାକେ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ବୈଠକଟି ଅଧ୍ୟକ୍ଷତା କରିକରି ବିଦ୍ୟାଳୟକୁ ନେଇକରି ରହିଥିବା ଭିନ୍ ଭିନ୍ ସମସ୍ୟା ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦ ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଧେୟକ 2026 ପାରିତ ହୋଇଯାଇଛି। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତ୍ରୁ ଇ ବିଲ୍ ଆଇନ୍ଟି ବଦଳିବା। ଇ ବିଲ୍ଟି ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ଦେବାର ସହିତ ଗୋଟିଏ ଧାରି ସର୍ବନିମ୍ନ ମଜୁରୀ କମ୍ କରବାରକେ ରାଜ୍ୟମାନଙ୍କୁ ଅନୁମତି ନାଇଁ ଦେବାର ବାଗିର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ନିର୍ଭୁଲ ଭାବେ ଆଉ ସୁରୁଖୁରୁଥି ପରୀକ୍ଷା ପରିଚାଳନା ଲାଗି ଜିଲ୍ଲା ଶିକ୍ଷା ବିଭାଗ ତରଫୁ ସହର ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ମାଧ୍ୟମିକ ଆଉ ଉଚ୍ଚ ମାଧ୍ୟମିକ ବୋର୍ଡ ପରୀକ୍ଷା ଲାଗି କେନ୍ଦ୍ର ପରିଚାଳକ, ପର୍ଯ୍ୟବେକ୍ଷକ, ପ୍ରଶ୍ନପତ୍ର ପ୍ରେରଣ ଅଧିକାରୀମାନେ ଯୋଗ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ଡିଏମ୍ଏଫ୍ ପ୍ରେକ୍ଷାଳୟ ପରିସନ୍ନ ଅଟଲ ବୟୋ ଅଭ୍ୟୁଦୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏ ଅବସରରେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ବାବଦେ ଆଲୋଚନା କରାଯାଇଥିଲା। ଯୋଜନାର ଉଦ୍ଦେଶ୍ୟ, ଲାଭ ଆଉ ପଞ୍ଜୀକରଣ ପ୍ରକ୍ରିୟା ବାବଦେ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଆଜି ଜିଲ୍ଲାର ଭିନ୍ ଭିନ୍ ସମସ୍ୟାର ସମାଧାନ ଓ ଉନ୍ନୟନ କାମମାନଙ୍କର ରୂପରେଖ ତିଆର କରିବାର ଲାଗି ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା ବୈଠକ କରିଛନ୍ତି। ସମୃଦ୍ଧ ଓଡ଼ିଶା 2036 ଅଭିଯାନ ଅଧୀନତି ଜିଲ୍ଲାର ବିକାଶକେ ତୁର୍ତ୍ତି କରିବାର ଲାଗି ଭିନ୍ ଭିନ୍ କ୍ଷେତ୍ରର 25 ଶ୍ରେଷ୍ଠ ପ୍ରକଳ୍ପ ଚିହ୍ନଟ କରିବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେରା ଯୁବା ଭାରତ ଦେବଗଡ଼ ଶାଖା ତରଫୁ ଜିଲ୍ଲାର 800 ପଞ୍ଚାୟତନ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଟି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କେନ୍ତାକରି ଲୋକମାନଙ୍କ ପାଖେ ପହଞ୍ଚିପାରିବା ସେ ବାବଦେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଜିଲ୍ଲା ହୀରାକୁଦ ଡାଇକ୍ ଇଲାକାନ ଆଇବାକାଲ ଅନ୍ତର୍ଜାତୀୟ ହାଫ୍ ମାରାଥନ୍ର ଆୟୋଜନ କରାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମାରାଥନ୍କେ ଉଦ୍ଘାଟନ କରିବେ। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ର ପଶ୍ଚିମ ଓଡ଼ିଶା ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ 2026 ଆଜି ସୁନ୍ଦରଗଡ଼ ଆଉ ବରଗଡ଼ ଦଳ ଭିତରେ 2 ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ସୁନ୍ଦରଗଡ଼ ଦଳ 1-0 ଗୋଲ୍ଥି ବରଗଡ଼ ଦଳକେ ହରେଇକରି ଫାଇନାଲ୍କେ ଯାଇଛି। ଆଇବାକାଲି ଝାରସୁଗୁଡ଼ା ଆଉ ସୁନ୍ଦରଗଡ଼ ଭିତରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ସମୃଦ୍ଧ ଜିଲ୍ଲାନୁ ସମୃଦ୍ଧ ଓଡ଼ିଶା ଗଠନ ମନ୍ତ୍ରକେ ଆଧାର କରିକରି ଆଗ୍କେ ବଢ଼ୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାନୁ 287 କୋଟି ଭିନ୍ ଭିନ୍ ପ୍ରକଳ୍ପ କଲେ ଶିଳାନ୍ୟାସ। ହସ୍ତତନ୍ତ ଓ ସ୍ୱଦେଶୀ ଦରବର ପ୍ରଚାର ପ୍ରସାର ଲାଗି ଆସନ୍ତା ଭୁବନେଶ୍ୱରର ମୂଲ ହେଲା ତୋଷାଳୀ ସ୍ୱଦେଶୀ ମେଳା। ମନ୍ଦିର ଭିତରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲଗାଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଉ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର 7 ବର୍ଷ ପୂର୍ତ୍ତି ଅବସରରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦେଶବାସୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।